ନମସ୍କାର, ମୋ ନାଁ ହେଉଛି ରଶ୍ମିତା ମହାନ୍ତି। ମୁଁ 5 ନମ୍ବର ୱାର୍ଡ଼ରେ କାମ କରୁଛି ଭଲେଣ୍ଟିୟର ହିସାବରେ। ମୁଁ ଆଜି ଯାଇଥିଲି ହାଡ଼ବାଇ ବସ୍ତିକୁ। ହାଡ଼ବାଇ ବସ୍ତିର ଲୋକମାନେ ଏ ବାତ୍ୟା ପାଇଁ ବହୁତ ଭୟଭୀତ ହୋଇପଡ଼ିଛନ୍ତି। ମୁଁ ତାଙ୍କମାନଙ୍କୁ କିପରି ଭୟଭୀତ ନ ହେବା ପାଇଁ ବୁଝାଇଥିଲି ଯେ ଆମ ପ୍ରଥମେ ଭୁବନେଶ୍ୱରରେ ବାତ୍ୟାର କିଛି ସମ୍ଭାବନା ନାହିଁ, ଆଉ ବାତ୍ୟାର କିଛି ହେବା ସମ୍ଭାବନା ପୂର୍ବରୁ ଆମେ କେମିତି ଆଶ୍ରୟସ୍ଥଳୀକି ଯିବା। ସେଠି ଆଶ୍ରୟସ୍ଥଳୀରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଲୋକମାନଙ୍କୁ ମିଳିପାରିବ, ଆଉ ଲୋକମାନେ ସେଫ୍ଟିରେ ରହିପାରିବେ, ସେସବୁ ବୁଝି ସମାଧାନ କରିଥିଲି, ଆଉ ଲୋକମାନେ ଭୟ ଭିତରୁ ଦୂର ମଧ୍ୟ କରିଥିଲି।
ଜୟ ଜଗନ୍ନାଥ। ନମସ୍କାର, ମୁଁ ଲକ୍ଷ୍ମୀ ସାଗର 43 ନମ୍ବର ୱାର୍ଡ଼ରୁ କହୁଛି, ମଳା ସମିତି ବସ୍ତିରୁ। ମୋ ନାଁ ଲିଲି ସାମଲ। କିନ୍ତୁ କହିବାର କାରଣ, ଏଇ ଯେଉଁ ବାତ୍ୟା ଆସିଛି, ବାତ୍ୟା ଲାଗି ଆମେ ବି ଟିକେ ଭୟଭ୍ରାନ୍ତିରେ ଥିଲୁ। ତେଣୁକରି ଏଇ ଯେଉଁ ବର୍ଷା ହେଇଛି, ଆମର ବି କାହାର କିଛି ଅସୁବିଧା ହେଇନି କି କାହାର ଘରେ ବି। ଆମର ଯେଉଁ ଖାଲୁଆ ଅଞ୍ଚଳ ଜାଗାଟା, ତେଣୁକରି କାହାର ବି ଘରେ ଆମର ପାଣି ଫାଣି ଏମିତି ପଶିନି। ଆମେ ବହୁତ ଭଲରେ ଅଛୁ। ତଥାପି ବି ଆମେ ସାହିରେ ଯାଇକି ଘରେ ଘରେ ବୁଲିକି ଦେଖିଲୁ ଯେ କାହାର କ'ଣ ଅସୁବିଧା ହେଇଛି କି। ହେଲେ ବି କାହାର କେହି କିଛି ଅସୁବିଧା ହେଇନି, ସମସ୍ତେ ଭଲରେ ରହିଛୁ। ସତର୍କ ବି ରହିବୁ, ସତର୍କରେ ଅଛୁ, ତଥାପି ବି ସତର୍କରେ ରହିବୁ।